ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାଇବର ଅପରାଧର ଆକାର ଓ ବ୍ୟାପକତାକୁ ବୁଝି ଏହାର ମୁକାବିଲା କରାଯାଇପାରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଢେଙ୍କାନାଳର ଜୋରନ୍ଦାଠାରେ ଆରମ୍ଭ ହେଲା ପ୍ରସିଦ୍ଧ ମାଘମେଳା। ଭାରତ ଗତ ଦଶନ୍ଧିରେ ଡିଜିଟାଲ ବିପ୍ଳବର ସାକ୍ଷୀ ପାଲଟିଛି। ସାଇବର ଅପରାଧର ଆକାର ଓ ବ୍ୟାପକତାକୁ ବୁଝି ସାଇବର ସୁରକ୍ଷା ଜନିତ ଆହ୍ୱାନଗୁଡ଼ିକର ମୁକାବିଲା କରାଯାଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀଠାରେ ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ପ୍ରସଙ୍ଗରେ ଏକ ସଂସଦୀୟ ପରାମର୍ଶଦାତା କମିଟିର ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, ସାଇବର ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ସମ୍ମେଳନ, ସମନ୍ୱୟ, ଯୋଗାଯୋଗ ଏବଂ ସାମର୍ଥ୍ୟ ରଣନୀତିକୁ ନେଇ କାର୍ଯ୍ୟ କରୁଛନ୍ତି। ଏହି ଅପରାଧକୁ ରୋକିବା ପାଇଁ ଜାଲ୍ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ କରିବା ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଦେଶରେ 95% ଗାଁ ଡିଜିଟାଲ ମାଧ୍ୟମରେ ସଂଯୋଗୀକରଣ ହୋଇଥିବା ବେଳେ 1,00,000 ଗ୍ରାମରେ ୱାଇଫାଇ ହଟ୍ସ୍ପଟ୍ ସୁବିଧା ରହିଛି। ଗତ 10 ବର୍ଷରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 4.5 ଗୁଣ ବୃଦ୍ଧି ପାଇଥିବା ଶ୍ରୀ ଶାହା ବୈଠକରେ କହିଛନ୍ତି। ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଗୃହକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକରେ ବାଚସ୍ପତି ସୁରମା ପାଢ଼ୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। 17 ତାରିଖରେ 2025-26 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଏହି ଅଧିବେଶନରେ 28 କାର୍ଯ୍ୟ ଦିବସ ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା କିଶୋର ରାହତକର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଜ୍ୟରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ଆଜି ଶ୍ରୀମତୀ ରାହତକର ଭୁବନେଶ୍ୱରସ୍ଥିତ ଏକାମ୍ର ହଲ୍ରେ ମହିଳାଙ୍କ ସହ ଜଡ଼ିତ 40 ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ ପାଇଁ ସୁପାରିଶ କରିଥିଲେ। ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ମହିଳା କମିଶନଙ୍କ କେବଳ ସୁପାରିଶ କରିବାର ଅଧିକାର ରହିଛି, ତେବେ କମିଶନକୁ କ୍ଷମତା ଦେବାର ସମୟ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟ ସରକାର ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ଚାପର ସମାଧାନ କରିବା ନେଇ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର ସ୍ଥାପନ କରିବେ। ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା, ବିବାହ ବିଚ୍ଛେଦକୁ ହ୍ରାସ କରିବା ଦିଗରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ମଦର୍ସ କୋର୍ଟ କିମ୍ବା ମାଆର ଛାଟନାମାରେ ଏହାକୁ ନାମିତ କରାଯିବ।
ଓଡ଼ିଶାରେ ମହିଳାଙ୍କ ପାଇଁ ଏକ ଭଲ ଦିନ ଆସୁଛି। ମହିଳା ଅଧିକାରରେ ଏକ ନୂଆ ଅଧ୍ୟାୟ ଯୋଡ଼ା ହବ। ପ୍ରି ମ୍ୟାରିଟାଲ ୱାର୍କସପ୍ ୱିଥ୍ ମେଣ୍ଟାଲ ହେଲ୍ଥ କାଉନ୍ସିଲିଂ, ଇଏ ସବୁ ଆରମ୍ଭ ହବ ଓଡ଼ିଶାରେ। କିଛି ବୁଝାମଣାର ଅଭାବ ପାଇଁ ୟଙ୍ଗ କପୁଲ୍ସ ମାନେ ବିବାହ ବିଚ୍ଛେଦ ଭଳି ଏକ ଦୁଃଖଦ ଘଟଣାକୁ ନିଜେ ସ୍ୱୀକାର କରି ନେଉଛନ୍ତି ଏବଂ ସେମାନଙ୍କୁ ବୁଝେଇବା, ସେମାନଙ୍କୁ ଗୋଟେ ଯେମିତି ମଦର୍ସ କୋର୍ଟ ଭଳି ମହିଳା କମିଶନ କାମ କରିବ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜଧାନୀ ଭୁବନେଶ୍ୱରରେ ଦେଖାଦେଉଥିବା ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ଜୟଦେବ ବିହାର ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଖୁବ୍ ଶୀଘ୍ର ଏହାର ବୈଷୟିକ କାର୍ଯ୍ୟ ଆରମ୍ଭ କରାଯିବ। ଜୟଦେବ ବିହାର ଜାତୀୟ ରାଜପଥରେ ଯେଉଁ ଫ୍ଲାଏଓଭର ରହିଛି ତାହାକୁ ସଂଯୋଗ କରି 4 ଲେନ୍ ବିଶିଷ୍ଟ ଏକ ନୂତନ ଫ୍ଲାଏଓଭର ନନ୍ଦନକାନନ ପର୍ଯ୍ୟନ୍ତ ହେବ। ଏଥିସହିତ ଫ୍ଲାଏଓଭରରୁ ବଡ଼ ଛକକୁ ଯିବା ପାଇଁ ରାସ୍ତା ମଧ୍ୟ ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ବିହାରର ଯୋଉ ଫ୍ଲାଏଓଭର ଅଛି ଏନ୍ଏଚ୍ ର, ତାକୁ କନେକ୍ଟ କରିକି ସେ ଫ୍ଲାଏଓଭର ଚାଲିବ ଆଗକୁ ଏବଂ ସେଇଟା ଯାଇକି ସେଟା ନନ୍ଦନକାନନ ଛକରେ ଡ୍ରପ୍ କରିବ। ରାଜ୍ୟର ବଜେଟ୍ ଯାହା ବି ହବ ଅତ୍ୟନ୍ତ ବିକାଶୋନ୍ମୁଖୀ ହବ ଏବଂ ରାଜ୍ୟର ବିକାଶର ଯାତ୍ରାକୁ ଆଗକୁ ନେବା ପାଇଁ ଯାହା ଯାହା ପରିକଳ୍ପନା ବିଭିନ୍ନ ସମୟରେ ଗତ 6-7 ମାସ ଭିତରେ ସରକାରଙ୍କ ତରଫରୁ ଘୋଷଣା ହେଇଛି ଏବଂ ଆସନ୍ତା ବର୍ଷରେ ଯାହା ଯାହା ହବ ବୋଲି ଯାହା ଯାହା କଥାକୁ ଆଗାମୀ ଦିନରେ ଧରିକି ଆମେ ଚାଲିବାକୁ ଯୋଜନା କରୁଛୁ, ସେ ସମସ୍ତ କଥା ପ୍ରାୟତଃ ବଜେଟ୍ରେ ସ୍ଥାନିତ ହବ।
ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ ହିତାଧିକାରୀ ସହାୟତା ରାଶି ପାଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀମାନେ ବ୍ଲକକୁ ଯାଇ ସୁଭଦ୍ରା କମିଟି ମାଧ୍ୟମରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯେଉଁମାନଙ୍କର ଡିବିଟି ଆକାଉଣ୍ଟ ନାହିଁ ସେମାନେ ବ୍ୟାଙ୍କ ଯାଇ ତୁରନ୍ତ ଅପଡେଟ୍ କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଜେଇମେନ୍ର ପ୍ରଥମ ପର୍ଯ୍ୟାୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମୋଟ 14 ଜଣ ପରୀକ୍ଷାର୍ଥୀ 100% ରଖି କୃତକାର୍ଯ୍ୟ ହୋଇଛନ୍ତି। 14 ଜଣଙ୍କ ମଧ୍ୟରେ 13 ଜଣ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି। ସୂଚନାଯୋଗ୍ୟ ମୋଟ 12,58,000 ଛାତ୍ରଛାତ୍ରୀ ଜେଇମେନ୍ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ jeemain.nta.nic.inରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ। ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ତଥା ଦୁର୍ଘଟଣା ରୋକିବା ଲାଗି ଆଗାମୀ ଦିନରେ ନୂତନ ରାଜପଥଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ IEMSର ସମ୍ପ୍ରସାରଣ କରାଯିବ। ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ବୈଠକରେ ଆଲୋଚନା ସହ ସେ ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳ ତଥା ବ୍ଲାକ୍ ସ୍ପଟ୍ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ। ଶିଶୁଙ୍କ କ୍ଲବ୍ଫୁଟ୍ ବା ବଙ୍କାପାଦର ସଫଳ ଚିକିତ୍ସା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏକ ଘରୋଇ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଶିଶୁପାଦର ଜନ୍ମଗତ ବଙ୍କାପଣ ବିନା ଅସ୍ତ୍ରୋପଚାରରେ ଚିକିତ୍ସା ହୋଇପାରିବ। ନବଜାତ ଶିଶୁଙ୍କୁ ଅଭିଭାବକମାନେ ତୁରନ୍ତ ଏହାର ଚିକିତ୍ସା କରାଇଲେ ଏହା ସମ୍ପୂର୍ଣ୍ଣ ଠିକ୍ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ଚିକିତ୍ସା ପାଇଁ 22 ପ୍ରକାର ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରାଯାଇଛି, ଯାହାକୁ ଶିଶୁମାନେ ରାତିରେ ଶୋଇବା ବେଳେ ମଧ୍ୟ ବ୍ୟବହାର କରିପାରିବେ। ଢେଙ୍କାନାଳ ଜିଲ୍ଲା ଜୋରନ୍ଦାଠାରେ ଆଜିଠାରୁ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ହୋଇଛି। 3 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ରାଜ୍ୟରୁ ବହୁ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ମେଳାରେ ଅଂଶଗ୍ରହଣ କରିଛନ୍ତି। 50 ମଣ୍ଡପକୁ ନେଇ ଏକ ପଲ୍ଲିଶ୍ରୀ ମେଳା ଖୋଲାଯାଇଛି। ମହିମା ସନ୍ନ୍ୟାସୀମାନେ ଆଜି ସନ୍ଧ୍ୟାରେ ବିଶ୍ୱ କଲ୍ୟାଣ ପାଇଁ ଘୃତ ପ୍ରଦାନ କରି ଝାଡ଼ଦୀପ ପ୍ରଜ୍ୱଳନ କରିଛନ୍ତି। ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ସୁବର୍ଣ୍ଣପୁର ଜିଲ୍ଲାର ମହିମା ଖଲିଆପାଲିଠାରେ ସାଧୁସନ୍ଥମାନଙ୍କର ଉପସ୍ଥିତିରେ ମାଘ ମେଳା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ 108 ଅଖଣ୍ଡ ଝାଡ଼ଦୀପ ଲାଗି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଆସନ୍ତାକାଲି ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଆସନ୍ତା 2 ଦିନ ସ୍ୱତନ୍ତ୍ର ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଖବର ସଂକ୍ଷିପ୍ତରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ରାଜ୍ୟରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବ। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ ଆୟୋଜିତ ହୋଇଛି। ବୈଠକରେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ କମିଟିର ସଦସ୍ୟମାନେ ସମୀକ୍ଷା କରିଥିଲେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଇବର ଅପରାଧ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଇଣ୍ଟରନେଟ୍ର ନିରାପଦ ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ରେ ଆଜି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାସେ ବ୍ୟାପୀ ଜିଲ୍ଲାର ସମସ୍ତ ବ୍ଲକ, ଏନ୍ଏସି, ଶ୍ରମିକ ହାଟ, ଜନବହୁଳ ସ୍ଥାନ ଓ ନିର୍ମାଣାଧୀନ କ୍ଷେତ୍ରଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବ। ରାଜ୍ୟ କଂଗ୍ରେସର ନୂତନ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ମିଳିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ନେଇ ଉଲ୍ଲେଖ କରାଯାଇଛି। ପାଣିପାଗ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାରାଦୀପ ଏବଂ ଦାରିଙ୍ଗବାଡ଼ିକୁ ବାଦ ଦେଲେ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 30 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 36.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ସାଇବର ଅପରାଧର ଆକାର ଓ ବ୍ୟାପକତାକୁ ବୁଝି ଏହାର ମୁକାବିଲା କରାଯାଇପାରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଢେଙ୍କାନାଳର ଜୋରନ୍ଦାଠାରେ ଆରମ୍ଭ ହେଲା ପ୍ରସିଦ୍ଧ ମାଘ ମେଳା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।